ନମସ୍କାର, ମୁଁ ରୀନା ମହାରଣା, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅଧୀନସ୍ଥ ଭୂଷଣପୁର ଗ୍ରାମ ପଞ୍ଚାୟତରୁ କହୁଛି। ମୁଁ ଜଣାଇବା ପାଇଁ ଚାହେଁ ଯେ ଭୂଷଣପୁର ଅଞ୍ଚଳରେ ଏକ ମହିଳା ସମବାୟ ସମିତି ଯଥା ଶ୍ରମଜୀବୀ ବିକାଶ ମହିଳା ସଞ୍ଚୟ ସମବାୟ ଦୀର୍ଘ ଦିନରୁ କାର୍ଯ୍ୟକାରୀ ହୋଇ ଆସୁଥିଲା। ଏହା ଭୁବନେଶ୍ୱର ଅଧିକାର ସଂସ୍ଥାର ସହଯୋଗରେ ସଞ୍ଚୟ ଠାରୁ ଆରମ୍ଭ କରି ଋଣ ଦେଣନେଣ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଚାଲିଥିଲା। ମାତ୍ର ଓଡ଼ିଶା ସରକାରଙ୍କର କେତୋଟି ନିୟମର ପରିବର୍ତ୍ତନ ଯୋଗୁଁ ତାହା ବର୍ତ୍ତମାନ ଲୋକାଭିମୁଖୀ ହୋଇପାରୁନାହିଁ। ଆମ୍ଭମାନଙ୍କର ରେଜିଷ୍ଟ୍ରେସନ ସାର୍ଟିଫିକେଟ ଏବଂ ଅଡିଟ୍ ରିପୋର୍ଟ ଥିଲେ ମଧ୍ୟ ତାହା ପାଇଁ ସରକାରୀ ସ୍ତରରୁ କୌଣସି ପ୍ରକାର ପ୍ରୋତ୍ସାହନ ମିଳୁନାହିଁ। ତେଣୁ ଆମ୍ଭେ ସମବାୟ ସମିତିର ସଭ୍ୟମାନେ ଅନୁରୋଧ କରୁ କି ଆମକୁ କୌଣସି ସଂସ୍ଥା କିମ୍ବା ସରକାରୀ ସ୍ତରରୁ ସାହାଯ୍ୟ ସହଯୋଗ ମିଳିଲେ ଆମ୍ଭେ ଆଗଭଳି ଆମର କାର୍ଯ୍ୟକ୍ରମରେ ଆଗେଇ ଚାଲିବୁ। ଧନ୍ୟବାଦ।